ପ୍ରଥମ ବଂଶାବଳୀ ଅଧ୍ୟାୟ ଛ ଲେବିର ପୁତ୍ର ଗେର୍ସୋନ୍, କହାତ୍ ଓ ମରାରୀ, କହାତ୍ର ପୁତ୍ର ଅମ୍ରାମ୍, ଜିସହର ଓ ହିବ୍ରନ୍ ଓ ଉସିଏଲ୍, ଅମ୍ରିର ସନ୍ତାନ ହାରଣ ଓ ମୋସା ଓ ମରିୟମ୍, ପୁଣି ହାରଣର ପୁତ୍ର ନାଦବ ଓ ଅବିହୁ, ଇଲିଆସର ଓ ଇଥାମର। ଇଲିଆସର ପିନହସ୍କୁ ଜାତ କଲା, ପିନହସ୍ ଅବିଶୟକୁ ଜାତ କଲା, ପୁଣି ଅବିଶୟ ବୁକ୍କିକି ଜାତ କଲା, ଓ ବୁକ୍କି ଉସିକି ଜାତ କଲା, ଆଉ ଉସି ସରହିୟକୁ ଜାତ କଲା, ଓ ସରହିୟ ମରାୟତକୁ ଜାତ କଲା, ମରାୟତ ଅମରିୟକୁ ଜାତ କଲା, ଅମରିୟ ଅହିଟୁବ୍କୁ ଜାତ କଲା, ଆଉ ଅହିଟୁବ୍ ସାଦକକୁ ଜାତ କଲା, ସାଦକ ଅହିମାସକୁ ଜାତ କଲା, ଅହିମାସ ଅସରିୟକୁ ଜାତ କଲା, ଓ ଅସରିୟ ଜୋହାନନ୍କୁ ଜାତ କଲା, ଆଉ ଜୋହାନନ୍ ଅସରିୟକୁ ଜାତ କଲା। ଏହି ଅସରିୟ ଜେରୁସାଲମରେ ସଲମନ୍ ନିର୍ମିତ ମନ୍ଦିରରେ ଯାଜକ କର୍ମ କଲା। ଅସରିୟ ଅମରିୟକୁ ଜାତ କଲା, ଅମରିୟ ଅହିଟୁବ୍କୁ ଜାତ କଲା, ପୁଣି ଅହିଟୁବ୍ ସାଦକକୁ ଜାତ କଲା, ଓ ସାଦକ ସଲୁମ୍କୁ ଜାତ କଲା, ସଲୁମ୍ ହିଲ୍କିୟକୁ ଜାତ କଲା, ଓ ହିଲ୍କିୟ ଅସରିୟକୁ ଜାତ କଲା, ଆଉ ଅସରିୟ ସରାୟକୁ ଜାତ କଲା, ଓ ସରାୟ ଜିହ ସାଦକକୁ ଜାତ କଲା। ପୁଣି ସଦାପ୍ରଭୁ ନବୁଖଦ୍ନେଶ୍ଚରର ହସ୍ତ ଦ୍ୱାରା ଜିହୁଦା ଓ ଜେରୁସାଲମକୁ ନିର୍ବାସନ କରିବା ସମୟରେ ଏହି ଜିହ ସାଦକ ବନ୍ଦୀ ହୋଇଗଲା। ଲେବିର ପୁତ୍ର ଗେର୍ସୋମ୍, କହାତ୍ ଓ ମରାରୀ। ଗେର୍ସୋମ୍ର ପୁତ୍ରମାନଙ୍କ ନାମ ଲିବ୍ନି ଓ ସିମି, କହାତ୍ର ପୁତ୍ର ଅମ୍ରାମ୍ ଓ ଜିସହର ଓ ହିବ୍ରନ୍ ଓ ଉସିଏଲ୍, ମରାରୀର ପୁତ୍ର ମହଲି ଓ ମୁସି, ଆଉ ଆପଣାପଣା ପିତୃବଂଶାନୁସାରେ ଏ ସମସ୍ତେ ଲେବୀୟ ଗୋଷ୍ଠୀ। ଗେର୍ସୋମ୍ର ସନ୍ତାନ ତାହାର ପୁତ୍ର ଲିବ୍ନି, ତାହାର ପୁତ୍ର ଜହତ୍, ତାହାର ପୁତ୍ର ସିମ, ତାହାର ପୁତ୍ର ଜୋୟାହ, ତାହାର ପୁତ୍ର ଇଦୋ, ତାହାର ପୁତ୍ର ସେରହ, ତାହାର ପୁତ୍ର ଜିଓତ୍ରୟ, କହାତ୍ର ସନ୍ତାନ ତାହାର ପୁତ୍ର ଅମିନାଦବ, ତାହାର ପୁତ୍ର କୋରହ, ତାହାର ପୁତ୍ର ଅସିର, ତାହାର ପୁତ୍ର ଇଲକାନା, ତାହାର ପୁତ୍ର ଅବିଆସବ, ତାହାର ପୁତ୍ର ଅସିର, ତାହାର ପୁତ୍ର ତହତ, ତାହାର ପୁତ୍ର ଉରିଏଲ, ତାହାର ପୁତ୍ର ଉସିୟ, ତାହାର ପୁତ୍ର ସୌଲ। ଇଲକାନାର ସନ୍ତାନ ଅମାଶୟ ଓ ଅହିମତ, ଇଲକାନା ଇଲକାନାର ସନ୍ତାନ, ତାହାର ପୁତ୍ର ସୋଫି, ତାହାର ପୁତ୍ର ନହାତ, ତାହାର ପୁତ୍ର ଇଲିଆବ, ତାହାର ପୁତ୍ର ଜିରୋହମ, ତାହାର ପୁତ୍ର ଇଲକାନା। ସାମୁଏଲଙ୍କର ସନ୍ତାନ ପ୍ରଥମ ଜାତ ଜୋଏଲ ଓ ଦ୍ୱିତୀୟ ଅବିୟ। ମରାରୀର ସନ୍ତାନ ମହଲି, ତାହାର ପୁତ୍ର ଲିବ୍ନି, ତାହାର ପୁତ୍ର ସିମି, ତାହାର ପୁତ୍ର ଉସ, ତାହାର ପୁତ୍ର ସିମିୟ, ତାହାର ପୁତ୍ର ହଗିୟ, ତାହାର ପୁତ୍ର ଅସାୟ। ନିୟମ ସିନ୍ଧୁକ ବିଶ୍ରାମସ୍ଥାନ ପାଇଲା ଉତ୍ତାରେ ଦାଉଦ ଯେଉଁମାନଙ୍କୁ ସଦାପ୍ରଭୁଙ୍କ ଗୃହର ଗାନ ସେବାରେ ନିଯୁକ୍ତ କରିଥିଲେ ସେମାନଙ୍କର ନାମ। ପୁଣି ସଲମନ ଜେରୁସାଲମରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ ନ କରିବା ପର୍ଯ୍ୟନ୍ତ ସେମାନେ ସମାଗମ ତମ୍ବୁ ରୂପ ଆବାସ ସମ୍ମୁଖରେ ଗାନ ଦ୍ୱାରା ପରିଚର୍ଯ୍ୟା କଲେ, ଓ ସେମାନେ ଆପଣାପଣା ପାଳି ଅନୁସାରେ ସ୍ୱ ସ୍ୱ ପଦରେ ସେବା କଲେ। ଆଉ ସେହି ସେବାକାରୀ ଲୋକମାନେ ଓ ସେମାନଙ୍କ ସନ୍ତାନଗଣ ଯଥା କହାତୀୟ ସନ୍ତାନଗଣ ମଧ୍ୟରେ ହେମନ୍ ଗାୟକ, ସେ ଜୋଏଲର ପୁତ୍ର, ସେ ସାମୁଏଲଙ୍କର ପୁତ୍ର, ସେ ଇଲକାନାର ପୁତ୍ର, ସେ ଜିରୋହମ୍ର ପୁତ୍ର, ସେ ଇଲିଏଲର ପୁତ୍ର, ସେ ତୋହର ପୁତ୍ର, ସେ ସୁଫର ପୁତ୍ର, ସେ ଇଲକାନାର ପୁତ୍ର, ସେ ମାହତର ପୁତ୍ର, ସେ ଅମାଶୟର ପୁତ୍ର, ସେ ଇଲକାନାର ପୁତ୍ର, ସେ ଜୋଏଲର ପୁତ୍ର, ସେ ଅସରିୟର ପୁତ୍ର, ସେ ସଫନିୟର ପୁତ୍ର, ସେ ତହତର ପୁତ୍ର, ସେ ଅସିରର ପୁତ୍ର, ସେ ଅବିଆସଫର ପୁତ୍ର, କୋରହର ପୁତ୍ର, ସେ ଜିସହରର ପୁତ୍ର, ସେ କହାତ୍ର ପୁତ୍ର, ସେ ଲେବିର ପୁତ୍ର, ସେ ଇସ୍ରାଏଲର ପୁତ୍ର। ହେମନର ଭ୍ରାତା ଆସଫ ତାହାର ଦକ୍ଷିଣରେ ଠିଆ ହେଲା। ସେହି ଆସଫ ବେରିଖିଅର ପୁତ୍ର, ସେ ସିମିର ପୁତ୍ର, ସେ ମିଖାଏଲର ପୁତ୍ର, ସେ ବାସେୟର ପୁତ୍ର, ସେ ମଲକିଅର ପୁତ୍ର, ସେ ଇତ୍ନିର ପୁତ୍ର, ସେ ସେରହର ପୁତ୍ର, ସେ ଅଦାୟର ପୁତ୍ର, ସେ ଏଥନର ପୁତ୍ର, ସେ ସିମର ପୁତ୍ର, ସେ ସିମିର ପୁତ୍ର, ସେ ଜହତର ପୁତ୍ର, ସେ ଗେର୍ସମ୍ର ପୁତ୍ର, ସେ ଲେବିର ପୁତ୍ର। ବାମ ଭାଗରେ ସେମାନଙ୍କ ଭାତୃଗଣ ମରାରୀର ସନ୍ତାନମାନେ ଠିଆ ହେଲେ। ଏଥନ କିସିର ପୁତ୍ର, ସେ ଅବ୍ଦିର ପୁତ୍ର, ସେ ମଲୁକର ପୁତ୍ର, ସେ ହସବିୟର ପୁତ୍ର, ସେ ଅମତ୍ସିୟର ପୁତ୍ର, ସେ ହିଲ୍କିଅର ପୁତ୍ର, ସେ ଅମସିର ପୁତ୍ର, ସେ ବାନିର ପୁତ୍ର, ସେ ସେମରର ପୁତ୍ର, ସେ ମହଲିର ପୁତ୍ର, ସେ ମୁସିର ପୁତ୍ର, ସେ ମରାରୀର ପୁତ୍ର, ସେ ଲେବିର ପୁତ୍ର, ସେମାନଙ୍କ ଭାତୃଗଣ ଲେବୀୟମାନେ ପରମେଶ୍ୱରଙ୍କ ଗୃହ ରୂପ ଆବାସର ସମସ୍ତ ସେବାରେ ନିଯୁକ୍ତ ଥିଲେ। ମାତ୍ର ହାରନ୍ ଓ ତାଙ୍କର ପୁତ୍ରଗଣ ପରମେଶ୍ୱରଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞା ପ୍ରମାଣେ ମହାପବିତ୍ର ସ୍ଥାନର ସମସ୍ତ କାର୍ଯ୍ୟ ନିମନ୍ତେ ଓ ଇସ୍ରାଏଲ ପାଇଁ ପ୍ରାୟଶ୍ଚିତ କରିବା ନିମନ୍ତେ ହୋମାର୍ଥକ ବେଦୀ ଉପରେ ଓ ଧୂପାର୍ଥକ ବେଦୀ ଉପରେ ଉତ୍ସର୍ଗ କଲେ। ହାରଣଙ୍କର ସନ୍ତାନଗଣ ହାରଣଙ୍କର ପୁତ୍ର ଇଲିଆସର, ତାହାର ପୁତ୍ର ପିନହସ, ତାହାର ପୁତ୍ର ଅବିସୁୟ, ତାହାର ପୁତ୍ର ବୁକି, ତାହାର ପୁତ୍ର ଉସି, ତାହାର ପୁତ୍ର ସର୍ହିୟ, ତାହାର ପୁତ୍ର ମରାୟତ, ତାହାର ପୁତ୍ର ଅମରିୟ, ତାହାର ପୁତ୍ର ଅହିଟୁବ, ତାହାର ପୁତ୍ର ସାଦକ, ତାହାର ପୁତ୍ର ଅହିମାସ, ଆଉ ସେମାନଙ୍କ ସୋ ସୋ ସୀମାରେ ଛାଉଣୀର ସ୍ଥାପନାନୁସାରେ ଏହିସବୁ ସେମାନଙ୍କର ବସତି ସ୍ଥାନ। ଯଥା ହାରଣଙ୍କର ସନ୍ତାନଗଣ କହାତୀୟ ଗୋଷ୍ଠୀର ପ୍ରଥମ ବାଣ୍ଟ ଥିଲା, ଏହେତୁ ସେମାନଙ୍କୁ ଜିହୁଦା ଦେଶସ୍ଥ ହିବ୍ରୋନ୍ ଓ ତହିଁର ଚତୁର୍ଦ୍ଦିଗସ୍ତ ତଳିଭୂମି ଦିଆଗଲା। ମାତ୍ର ନଗରର କ୍ଷେତ୍ର ଓ ତହିଁର ଗ୍ରାମ ସବୁ ଜିଫୁନିର ପୁତ୍ର କାଲେମ୍ଙ୍କୁ ଦିଆଗଲା। ପୁଣି ହାରଣଙ୍କର ସନ୍ତାନମାନଙ୍କୁ ଆଶ୍ରୟ ନଗର ସବୁ ହିବ୍ରୋନ୍, ଲିବ୍ନା ତହିଁର ତଳିଭୂମି ଓ ଜତିର୍ ଓ ଇଷ୍ଟିମୟ ତହିଁର ତଳିଭୂମି, ହିଲେନ୍ ତହିଁର ତଳିଭୂମି, ଦବିର୍ ତହିଁର ତଳିଭୂମି, ଆସନ ତହିଁର ତଳିଭୂମି ଓ ବୈତସେମସ୍ ତହିଁର ତଳିଭୂମି, ପୁଣି ବିନ୍ୟାମିନ୍ ବଂଶଠାରୁ ଗେବା ତହିଁର ତଳିଭୂମି ଓ ଆଲେମତ୍ ତହିଁର ତଳିଭୂମି ଓ ଅନାଥତ୍ ତହିଁର ତଳିଭୂମି ଦିଆଗଲା। ସେମାନଙ୍କ ସମୁଦାୟ ବଂଶର ସର୍ବସୁଦ୍ଧା ତେର ନଗର ଥିଲା। ପୁଣି କହାତର ଅବଶିଷ୍ଟ ସନ୍ତାନମାନଙ୍କୁ ଗୁଲିବାଣ୍ଟ ଦ୍ୱାରା ବଂଶୀୟ ଗୋଷ୍ଠୀଠାରୁ ଅର୍ଦ୍ଧବଂଶ ଅର୍ଥାତ୍ ମନସିର ଅର୍ଦ୍ଧାଂଶଠାରୁ ଦଶ ନଗର ଦିଆଗଲା। ଆଉ ଗେର୍ସମ୍ର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଇସାଖର ବଂଶଠାରୁ ଓ ଆସେର ବଂଶଠାରୁ ଓ ନପ୍ତାଲି ବଂଶଠାରୁ ଓ ବାସନ୍ସ୍ଥ ମନସି ବଂଶଠାରୁ ତେର ନଗର ଦିଆଗଲା। ମରାରୀର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଗୁଲିବାଣ୍ଟ ଦ୍ୱାରା ରୁବେନ ବଂଶଠାରୁ ଓ ଗାଦ ବଂଶଠାରୁ ଓ ସବୁଲୁନ୍ ବଂଶଠାରୁ ବାର ନଗର ଦିଆଗଲା। ପୁଣି ଇସ୍ରାଏଲ ସନ୍ତାନଗଣ ଲେବୀୟମାନଙ୍କୁ ତଳିଭୂମି ସହିତ ନଗରମାନ ଦେଲେ। ସେମାନେ ଗୁଳିବାଣ୍ଟ ଦ୍ୱାରା ନାମରେ ଉଲ୍ଲିଖିତ ଏହି ନଗର ସବୁ ଜିହୁଦା ସନ୍ତାନଗଣର ବଂଶଠାରୁ ଓ ସିମିଅନ୍ ସନ୍ତାନଗଣର ବଂଶଠାରୁ ଓ ବିନ୍ୟାମିନ୍ ସନ୍ତାନଗଣର ବଂଶଠାରୁ ସେମାନଙ୍କୁ ଦେଲେ। ପୁଣି କହାତ ସନ୍ତାନଗଣର କୌଣସି କୌଣସି ଗୋଷ୍ଠୀ ଇଫ୍ରାଇମ୍ ବଂଶଠାରୁ ସୋ ସୋ ସୀମାସ୍ଥ ନଗର ପାଇଲେ, ଆଉ ସେମାନେ ସେମାନଙ୍କୁ ଆଶ୍ରୟ ନଗରମାନ ଦେଲେ। ଇଫ୍ରାଇମ୍ର ପର୍ବତମୟ ଦେଶରେ ତଳିଭୂମି ସହିତ ସିକିମ୍, ତଳିଭୂମି ସହିତ ଗେସର୍, ତଳିଭୂମି ସହିତ ଜକମିଆମ୍ ଓ ତଳିଭୂମି ସହିତ ବୈଥରୋନ୍, ତଳିଭୂମି ସହିତ ଅୟାଲୋନ୍ ଓ ତଳିଭୂମି ସହିତ ଗାଥ ରିମୋନ୍, ପୁଣି ମନସିର ଅର୍ଦ୍ଧବଂଶଠାରୁ ତଳିଭୂମି ସହିତ ଆନେର୍ ଓ ତଳିଭୂମି ସହିତ ବିଲିୟମ୍, ଏହିସବୁ ନଗର କହାତ ସନ୍ତାନଗଣର ଅବଶିଷ୍ଟ ଗୋଷ୍ଠୀକୁ ଦେଲେ। ଗେର୍ସମ୍ର ସନ୍ତାନମାନଙ୍କୁ ମନସିର ଅର୍ଦ୍ଧବଂଶର ଗୋଷ୍ଠୀଠାରୁ ତଳିଭୂମି ସହିତ ବାସନ୍ସ୍ଥ ଗୋଲୋନ୍ ଓ ତଳିଭୂମି ସହିତ ଅଷ୍ଟାରତ୍, ଆଉ ଇସାଖର୍ଠାରୁ ତଳିଭୂମି ସହିତ କାଦେଶ, ତଳିଭୂମି ସହିତ ଦାବରତ୍ ଓ ତଳିଭୂମି ସହିତ ରାମୋତ୍ ଓ ତଳିଭୂମି ସହିତ ଆନେମ୍, ଆଉ ଆସେର ବଂଶଠାରୁ ତଳିଭୂମି ସହିତ ମସାଲ ଓ ତଳିଭୂମି ସହିତ ଅବଦୋନ୍ ଓ ତଳିଭୂମି ସହିତ ହୁକ୍କୋକୋ ଓ ତଳିଭୂମି ସହିତ ରାହୋବ, ଆଉ ନପ୍ତାଲି ବଂଶଠାରୁ ତଳିଭୂମି ସହିତ ଗାଲିଲିସ୍ଥ କେଦସ୍ ଓ ତଳିଭୂମି ସହିତ ହୋମୋନ୍ ଓ ତଳିଭୂମି ସହିତ କିରିଆଥଇମ୍ ଦିଆଗଲା। ମରାରୀ ସନ୍ତାନଗଣର ଅବଶିଷ୍ଟ ଲେବୀୟମାନଙ୍କୁ ସବୁଲୁନ୍ ବଂଶଠାରୁ ତଳିଭୂମି ସହିତ ରିମୋନ୍, ତଳିଭୂମି ସହିତ ତାବୋର୍ ଦିଆଗଲା। ଆଉ ଜର୍ଦ୍ଦନର ସେପାରି ଜିରିହ ନିକଟରେ ଜର୍ଦ୍ଦନର ପୂର୍ବ ଦିଗରେ ରୁବେନ୍ ବଂଶଠାରୁ ତଳିଭୂମି ସହିତ ପ୍ରାନ୍ତରସ୍ଥ ବେତସର୍ ଓ ତଳିଭୂମି ସହିତ ଜହସ୍ ଓ ତଳିଭୂମି ସହିତ କଦେମତ୍ ଓ ତଳିଭୂମି ସହିତ ମେଫାତ୍, ଆଉ ଗାଦ ବଂଶଠାରୁ ତଳିଭୂମି ସହିତ ଗିଲିୟତ୍ସ୍ଥ ରାମୋତ୍, ତଳିଭୂମି ସହିତ ମହନୟମ୍ ଓ ତଳିଭୂମି ସହିତ ହିସ୍ବୋନ୍ ଓ ତଳିଭୂମି ସହିତ ଜାସେର୍ ଦିଆଗଲା।